ଚିତ୍ର ଓ ଚରିତ୍ର ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଛି। ଏ ସ୍ଥୂଳ ଚକ୍ଷୁ ଯେଉଁ ଚିତ୍ର ଦେଖିଥାଏ ତାହା ମାନସ ପଟଳରେ ଆଙ୍କି ହୋଇଯାଏ ଏବଂ ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। କୁହାଯାଏ ଅ ପିକ୍ଚର କଣ୍ଟେନ୍ସ ଥାଉଜେଣ୍ଡସ ଅଫ୍ ୱାର୍ଡସ୍। ଆମେ ଆମ ଚାରିପାଖରେ କେଉଁ ପ୍ରକାର ଚିତ୍ର ଲଗାଇଥାଉ ସେଇଥିରୁ ଆମ ଚରିତ୍ରର ସୂଚନା ମିଳିଥାଏ। ଯେପରି ଆମେ ଜଣଙ୍କ ଘରକୁ ପ୍ରବେଶ କଲେ ଯଦି ଦେବାଦେବୀଙ୍କର, ସ୍ୱାମୀ ବିବେକାନନ୍ଦଙ୍କର ବା ମଦର ଟେରେସାଙ୍କର ଚିତ୍ର ଦୃଶ୍ୟମାନ ହୁଏ ତେବେ ସେ ଜଣେ ଧର୍ମପରାୟଣ, ଆଧ୍ୟାତ୍ମିକ ପ୍ରେମୀ ବା ସମାଜ ସେବା ମନୋଭାବର ବ୍ୟକ୍ତି ହୋଇଥିବା ବୁଝାପଡ଼େ। ଅପରପକ୍ଷରେ ଯଦି କୌଣସି ଅଶ୍ଳୀଳ ଚିତ୍ର ଦୃଶ୍ୟମାନ ହୁଏ ତେବେ ସେହିପରି ବ୍ୟକ୍ତିତ୍ୱର ସୂଚନା ମିଳିଥାଏ। ଚରିତ୍ରର ଚିତ୍ରର ମୂଲ୍ୟାଙ୍କନ ହୋଇଥାଏ। ଯାହାର ଚରିତ୍ର ଯେପରି ତାଙ୍କର ଚିତ୍ରକୁ ଦେଖି ଅନୁରୂପ ମନୋଭାବ ଦର୍ଶକମାନଙ୍କ ମନରେ ଜାତ ହୋଇଥାଏ। ବାହ୍ୟ ସୌନ୍ଦର୍ଯ୍ୟ ଠାରୁ ଆନ୍ତରିକ ସୌନ୍ଦର୍ଯ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ। ବାହ୍ୟ ସୌନ୍ଦର୍ଯ୍ୟ ମନୁଷ୍ୟର ମନକୁ ସ୍ପର୍ଶ କରିପାରେ କିନ୍ତୁ ସୁଚରିତ୍ର ଓ ଦୈବୀ ଗୁଣ ମନୁଷ୍ୟର ହୃଦୟ ସ୍ପର୍ଶୀ ହୋଇଥାଏ। କୁହାଯାଏ ପିକ୍ଚର ସ୍ପିକ୍ ଅଫ୍ ଦ ସେଣ୍ଟିମେଣ୍ଟ। ଯେପରି ଫୁଲକୁ ଦେଖିଲେ ଖୁସି ଲାଗେ, ମୃତ୍ୟୁର ଦୃଶ୍ୟ ମନରେ ବିଷାଦ ଭାବ ଜାତ କରିଥାଏ। ଅସୁରକୁ ଦେଖିଲେ ଭୟ ଲାଗେ, ଦେବାଦେବୀଙ୍କୁ ଦେଖିଲେ ଉତ୍ସାହର ତରଙ୍ଗ ମନରେ ଖେଳିଯାଏ। ଛୋଟ ଶିଶୁଟିଏ ଯେତେବେଳେ ପାଠପଢ଼ା ଆରମ୍ଭ କରେ ତାର ପ୍ରଥମ ବହି ଥାଏ ମୋ ଛବି ବହି। ସେ ଚିତ୍ର ଦେଖେ ଚକର ଏବଂ ଲେଖା ହୋଇଥାଏ ଚକ। ଛବିକୁ ଦେଖି ସେ ବସ୍ତୁକୁ ଚିହ୍ନିବା ଆରମ୍ଭ କରେ। ସେହିପରି ଆମେ ଜୀବନବ୍ୟାପୀ ଯେଉଁ ସବୁ ଦୃଶ୍ୟମାନ ଦେଖିଥାଉ ତାହା ଆମ ମାନସ ପଟଳରେ ଆଙ୍କି ହୋଇଯାଇଥାଏ। ଉଦାହରଣ ସ୍ୱରୂପ, ଥରେ ଜଣେ ବ୍ୟକ୍ତି ଥରେ ରାସ୍ତାରେ କୁକୁର କାମୁଡ଼ା ଦୃଶ୍ୟ ଦେଖିଦେଲେ। ଏମିତି ତ ଅନେକ ଥର ବୁଲା କୁକୁର ରାସ୍ତାରେ ଦେଖାଯାଆନ୍ତି, କିନ୍ତୁ ଏ ଦୃଶ୍ୟ ଦେଖିବା ପରେ ସେ ବ୍ୟକ୍ତିର ମନୋଭାବ କୁକୁର ପ୍ରତି ବଦଳି ଯାଇଥାଏ। ଦିନେ ରାସ୍ତାରେ ଅତିକ୍ରମ କଲାବେଳେ ସେ ଯେମିତି କୁକୁରକୁ ଦେଖିଲେ, କୁକୁରକୁ ଦେଖିବା କ୍ଷଣି ତାଙ୍କ ମନରେ ଭୟଭାବ ଜାତ ହୋଇଥିଲା, ନର୍ଭସ୍ ହୋଇଯାଇଥିଲେ। ଅର୍ଥାତ୍ ଯେଉଁ ଦୃଶ୍ୟର ସ୍ମୃତି ତାଙ୍କ ମାନସ ପଟଳରେ ଆଙ୍କି ହୋଇଥିଲା ଏବଂ ସେ ସ୍ମୃତି ଯେତେବେଳେ ଜାଗୃତ ହୁଏ ସେତେବେଳେ ତାହା ମନୁଷ୍ୟ ମନର ମନୋଭାବକୁ ବା ମନଃସ୍ଥିତିକୁ ପ୍ରଭାବିତ କରିଥାଏ ଏବଂ ଯେତେବେଳେ ମନଃସ୍ଥିତି ପ୍ରଭାବିତ ହୁଏ ସେତେବେଳେ ସେ ବସ୍ତୁ କିମ୍ବା ବ୍ୟକ୍ତି ପ୍ରତି ତାର ଦୃଷ୍ଟି ମଧ୍ୟ ବଦଳି ଯାଇଥାଏ। ସେ ଯେତେବେଳେ କୁକୁରକୁ ଦେଖିଲେ କୁକୁର ତାଙ୍କୁ ଶତ୍ରୁ ସଦୃଶ ମନେ ହେଲା ଏବଂ ସେ ଗୋଟିଏ ବାଡ଼ି ଧରି କୁକୁରକୁ ଘଉଡ଼ାଇବାକୁ ବା ବାଡ଼େଇବାକୁ ଚେଷ୍ଟା କରିବାର କୃତି କଲେ। ଅର୍ଥାତ୍ ଦୃଷ୍ଟିକୁ ନେଇ ପୁଣି ତାଙ୍କର କୃତି ମଧ୍ୟ ପ୍ରଭାବିତ ହେଲା। ଦ କ୍ୟାମେରା ଅଫ୍ ମାଇଣ୍ଡ ଅଫ୍ ମ୍ୟାନ୍ ଟେକ୍ସ 6D ଫିଲ୍ମ। ଦେର୍ ଆର୍ ଇଣ୍ଟର କନେକ୍ସନ୍ ବିଟ୍ୱିନ୍ 6 ଆସ୍ପେକ୍ଟସ୍ ଅଫ୍ ମାଇଣ୍ଡ। ମନର 6 ଭାବ ପରସ୍ପର ସହିତ ଓତଃପ୍ରୋତ ଭାବରେ ଜଡ଼ିତ। ମନୁଷ୍ୟ ମନରେ ଯେଉଁ ପ୍ରକାର ସ୍ମୃତି ଲିପିବଦ୍ଧ ହୋଇ ରହିଥାଏ ସ୍ମୃତିକୁ ନେଇ ମନଃସ୍ଥିତି, ମନଃସ୍ଥିତିକୁ ନେଇ ଭାବନା ଏବଂ ଭାବନାକୁ ନେଇ ଦୃଷ୍ଟି, ଦୃଷ୍ଟିକୁ ନେଇ ତାର କୃତି ଏବଂ କୃତିକୁ ନେଇ ତାର ସଂସ୍କାର ତିଆରି ହୋଇଥାଏ। ଜଣେ ବ୍ୟକ୍ତିର ଚରିତ୍ର କିପରି ତାହା ତାର କାର୍ଯ୍ୟକଳାପରୁ ସ୍ପଷ୍ଟ ଅନୁମେୟ ହୁଏ। ଗୋଟିଏ ଛୋଟିଆ କାହାଣୀ ଦ୍ୱାରା ଏ ଉକ୍ତିର ମର୍ମ ଆମେ ସ୍ପଷ୍ଟ ରୂପରେ ବୁଝିପାରିବା। ଏକଦା ଜଣେ ରାଜା ସୈନ୍ୟ ସାମନ୍ତଙ୍କ ସହିତ ଜଙ୍ଗଲକୁ ଯାଇଥାନ୍ତି। ଘୋର ଜଙ୍ଗଲରେ ବୁଲୁବୁଲୁ ବାଟବଣା ହୋଇଗଲେ ଏବଂ ପରସ୍ପର ପରସ୍ପରକୁ ଖୋଜିବାକୁ ଲାଗିଲେ। ଏ ସମୟରେ ଜଣେ ସୈନିକ ଗଛ ତଳେ ବସିଥିବା ଜଣେ ଅନ୍ଧ ଋଷିଙ୍କୁ ଦେଖିଲେ ଏବଂ ସେ ଅନ୍ଧ ଋଷିଙ୍କ ପାଖକୁ ଯାଇ ପଚାରିଲେ, ଏ ଅନ୍ଧ, ଏ ବାଟ ଦେଇ କାହାକୁ ଯିବା ଜାଣିଛୁ? ଋଷି ନିରୁତ୍ତର ରହିଲେ। କିଛି ସମୟ ପରେ ସେହି ବାଟ ଦେଇ ସେନାପତି ଅତିକ୍ରମ କଲେ ଏବଂ ସେନାପତି ଜଣକ ଋଷିଙ୍କୁ ପଚାରିଲେ, ଏ ଅନ୍ଧ, ଏ ବାଟ ଦେଇ କିଏ ଯାଇଛି କହ? ଋଷି ପୁଣି ନିରୁତ୍ତର ରହିଲେ। ପୁଣି କିଛି ସମୟ ପରେ ସେହି ବାଟ ଦେଇ ମନ୍ତ୍ରୀ ଅତିକ୍ରମ କଲେ। ସେ ପଚାରିଲେ ହେ ଋଷି, ଏ ବାଟ ଦେଇ କେହି ଅତିକ୍ରମ କରିବା ଜାଣିଛ କି? ଋଷି ପୁଣି ନିରୁତ୍ତର ରହିଲେ ଏବଂ ତାର କିଛି ସମୟ ପରେ ସ୍ୱୟଂ ରାଜା ସେ ବାଟ ଦେଇ ଅତିକ୍ରମ କଲେ ଏବଂ ଋଷିଙ୍କୁ ପଚାରିଥିଲେ, ହେ ମୁନିବର, ଆପଣ ଏ ବାଟ ଦେଇ କେହି ଯିବା ଶୁଣିଛନ୍ତି କି? ଋଷି ନମ୍ର ଭାବରେ ଉତ୍ତର ଦେଲେ, ହଁ ରାଜନ, ଏ ବାଟ ଦେଇ ସୈନିକ, ସେନାପତି, ମନ୍ତ୍ରୀ କିଏ ସବୁ ଯାଇଛନ୍ତି। ରାଜା ଖୁସି ହୋଇଗଲେ ଏବଂ ଆଗେଇ ଗଲେ। କିଛି ସମୟ ପରେ ରାଜା, ମନ୍ତ୍ରୀ, ସେନାପତି, ସୈନିକ ସମସ୍ତଙ୍କର ପରସ୍ପର ସହିତ ସାକ୍ଷାତ ହେଲା। ରାଜା ମନେ ମନେ ଋଷିଙ୍କୁ କୃତଜ୍ଞତା ଜ୍ଞାପନ କଲେ ଏବଂ ଭାବିଲେ ଫେରିଯିବା ବାଟରେ ଋଷିଙ୍କୁ କୃତଜ୍ଞତା ଜଣାଇବା ଉଚିତ ହେବ। କିନ୍ତୁ ତାଙ୍କ ମନରେ ବିଚାର ଚାଲିଥାଏ କି ଋଷି ତ ଅନ୍ଧ, ସେ କିପରି ଜାଣିଲେ ମୁଁ ରାଜା, ଏବଂ ସେ କିପରି ଭାବରେ କହିପାରିଲେ ଯେ ମୋ ପୂର୍ବରୁ ସୈନିକ, ସେନାପତି ଓ ମନ୍ତ୍ରୀ କ୍ରମାନ୍ୱୟରେ ଯାଇଥିଲେ ବୋଲି। ଏବଂ ସେ ନିଜର ଏହି ଜିଜ୍ଞାସା ଋଷିଙ୍କ ସାମ୍ନାରେ ରଖିଲେ। ଋଷି ବହୁତ ସୁନ୍ଦର ଉତ୍ତର ଦେଇଥିଲେ, କହିଲେ, ରାଜନ, ଏ ଚର୍ମଚକ୍ଷୁ ଶରୀରର ଆକୃତିକୁ ଦେଖିପାରୁନାହିଁ ସତ, କିନ୍ତୁ ଏ ଅନ୍ତଃଚକ୍ଷୁ, ମନର ଚକ୍ଷୁ, ଭାଷାର ଶାଳୀନତା ଏବଂ ଆଚାର ବ୍ୟବହାରରୁ ବ୍ୟକ୍ତିତ୍ୱର ପରିଚୟ ପାଇପାରୁଛି। କହିବାର ତାତ୍ପର୍ଯ୍ୟ, ବାହ୍ୟ ସୌନ୍ଦର୍ଯ୍ୟ ଚରିତ୍ରର ସୂଚକ ନୁହେଁ, ବାହ୍ୟ ସୌନ୍ଦର୍ଯ୍ୟ ସହିତ ଆନ୍ତରିକ ସୌନ୍ଦର୍ଯ୍ୟ ଅର୍ଥାତ୍ ଦୈବୀ ଗୁଣର ବିକାଶ ମଧ୍ୟ ନିହାତି ଆବଶ୍ୟକ। ଏ ଭାରତବର୍ଷ ଦିନେ ଦେବଭୂମି ପୁଣ୍ୟଭୂମି ଥିଲା। ଏହି ଭାରତବର୍ଷରେ ଚରିତ୍ରବାନ, ଗୁଣବାନ, ମର୍ଯ୍ୟାଦାବାନ ମଣିଷ ଦେବାଦେବୀ ବିବେଚିତ ହେଉଥିଲେ, ଯେଉଁମାନଙ୍କ ପାଇଁ କୁହାଯାଇଛି, ବାଇବଲରେ ଲେଖାଯାଇଛି, ଗଡ୍ ମେଡ୍ ମ୍ୟାନ୍ ଇନ୍ ହିଜ୍ ଓନ୍ ଇମେଜ୍, ଭଗବାନ ନିଜର ପ୍ରତିଛବିରେ ମନୁଷ୍ୟକୁ ଗଢ଼ିଥିଲେ। ଯେଉଁ ମନୁଷ୍ୟର ବା ଦେବାଦେବୀଙ୍କର ଅନ୍ତ ଓ ବାହ୍ୟ ଚରିତ୍ର ଉଭୟ ସୁନ୍ଦର ଥିଲା, ଅର୍ଥାତ୍ ତାଙ୍କର ସୌନ୍ଦର୍ଯ୍ୟ କେବଳ ବାହ୍ୟ ନୁହେଁ, ବାହ୍ୟ ସହିତ ଦୈବୀ ଗୁଣ ଏବଂ ଦୈବୀ ଶକ୍ତିରେ ସେ ସମ୍ପନ୍ନ ଥିଲେ, ଯାହାଙ୍କ ପାଇଁ କୁହାଯାଏ ସେ ସର୍ବଗୁଣ ସମ୍ପନ୍ନ, ଷୋହଳ କଳା ସମ୍ପୂର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ, ସମ୍ପୂର୍ଣ୍ଣ ନିର୍ବିକାରୀ ଏବଂ ଡବଲ ଅହିଂସକ ଥିଲେ। ଅହିଂସା ପରମ ଧର୍ମ ଥିଲା ତାଙ୍କର। ତେଣୁ ଆମେ ଯେତେବେଳେ ସେହି ଦେବାଦେବୀଙ୍କର ମୂର୍ତ୍ତିକୁ ଦେଖିଥାଉ, ସେତେବେଳେ ସ୍ୱତଃ ପ୍ରବୃତ ଭାବରେ ଶ୍ରଦ୍ଧାଭାବ ଜାତ ହୋଇଥାଏ, ଏକ ଶୁଦ୍ଧ ପୂତ ଭାବ ଜାତ ହୋଇଥାଏ। ସେମାନଙ୍କର ଦୃଷ୍ଟିରେ ଦୟା, କ୍ଷମା, କରୁଣାର ଭାବ ଅନୁଭବ ହୋଇଥାଏ, କାହିଁକି ନା ସେମାନଙ୍କର ଆନ୍ତରିକ ଚରିତ୍ରର ପ୍ରଭାବ ସ୍ପଷ୍ଟ ରୂପରେ ଚେହେରାରେ ପରିଲକ୍ଷିତ ହୋଇଥାଏ। କିନ୍ତୁ କାଳର କରାଳ ଗତିରେ ଏ ଦେବଭୂମି ଧୀରେ ଧୀରେ ଦାନବ ଭୂମିରେ ପରିଣତ ହୋଇଯାଇଛି। ଯେତେବେଳେ ଏ ସୃଷ୍ଟିରେ ଅଧର୍ମ ଅନ୍ୟାୟ ଆରମ୍ଭ ହେଲା, ଦୁନିଆକୁ, ସଂସାରକୁ ଅଧର୍ମ କବଳରୁ ରକ୍ଷା କରିବା ପାଇଁ ନାନା ଧର୍ମ ନେତା ଏବଂ ଧର୍ମ ପିତା ଏ ଧରାପୃଷ୍ଠରେ ଅବତରଣ କଲେ ଏବଂ ସେ ମନୁଷ୍ୟ ସମାଜକୁ ସତ୍ୟ, ଶାନ୍ତି ଏବଂ ନ୍ୟାୟର ପଥରେ ପରିଚାଳିତ ହେବାର ଅନୁପ୍ରେରଣା ଦେଲେ। ସେଥିପାଇଁ ଯେତେବେଳେ ଆମେ ଧର୍ମଗୁରୁଙ୍କର ଚିତ୍ର ଦେଖିଥାଉ, ସେତେବେଳେ ସତ୍ପଥରେ ଚାଲିବାର ଅନୁପ୍ରେରଣା ଅବଶ୍ୟ ମିଳିଥାଏ। କିନ୍ତୁ ଆଜି ଧର୍ମ ନାମରେ ଅନେକ ଅଧର୍ମର କାମ ହେଉଛି, ତେଣୁ ଏଭଳି କର୍ତ୍ତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କର ଚିତ୍ରକୁ ଦେଖିଲେ ଯେଉଁ ଶ୍ରଦ୍ଧାଭାବ ଜାତ ହେବା ଦରକାର, ସେ ଶ୍ରଦ୍ଧାଭାବ ଜାତ ହେଉନାହିଁ। ଠିକ୍ ସେହିପରି ରାଜନେତାମାନେ ନିୟମ ପ୍ରଣୟନ କରିବା ସଙ୍ଗେ ସଙ୍ଗେ ନିଜେ ସେ ନିୟମକୁ ପାଳନ କରୁଥିଲେ, କିନ୍ତୁ ଆଜି ଲ ମେକର ନିଜେ ଲ ବ୍ରେକର ସାଜିଛନ୍ତି, ରକ୍ଷକ ଭକ୍ଷକ ହୋଇଛନ୍ତି। ତେଣୁ ରାଜନେତାଙ୍କର ଚିତ୍ର ମଧ୍ୟ ଆମକୁ ସେ ଶୁଦ୍ଧ ପୁତ ଶ୍ରଦ୍ଧା ଓ ସମ୍ମାନର ଭାବ ଆଣିବା ପାଇଁ ପ୍ରେରିତ କରୁନାହିଁ। ବିଜ୍ଞାନ କ୍ଷେତ୍ରରେ ମଧ୍ୟ ବହୁ ପ୍ରଗତି ଘଟିଛି। ବିଭିନ୍ନ ଆବଶ୍ୟକତା ବା ଚାହିଦାକୁ ମେଣ୍ଟାଇବା ପାଇଁ ବିଜ୍ଞାନର ନାନା ଉଦ୍ଭାବନ ହୋଇଥାଏ, କୁହାଯାଏ ନେସେସିଟି ଇଜ୍ ଦ ମଦର ଅଫ୍ ଇନ୍ଭେନ୍ସନ୍। କିନ୍ତୁ ଯଦି ବିଜ୍ଞାନର ନୂତନ ଉଦ୍ଭାବନର ଅପବ୍ୟବହାର କରାଯାଏ ତେବେ ତାହା ଅଭିଶାପରେ ପରିଣତ ହୋଇଥାଏ। ଯେପରି ଦୂରଦର୍ଶନର ଉଦ୍ଭାବନ ବିଶ୍ୱର କୋଣେ ଅନୁକୋଣେ ଘଟୁଥିବା ସମାଚାରକୁ ଜନସମୂହ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କରାଯାଇଥିଲା, କିନ୍ତୁ ଯଦି ଦୂରଦର୍ଶନରେ ପ୍ରସାରିତ ବିଭିନ୍ନ ଅନୁପ୍ରେରଣା ଦେଉଥିବା ଏକ ସତ୍ମାର୍ଗରେ ପରିଚାଳିତ ହେଉଥିବା କାର୍ଯ୍ୟକ୍ରମକୁ ଛାଡ଼ି ମନୁଷ୍ୟ ଅଶ୍ଳୀଳ ଚିତ୍ର ପ୍ରସାରଣରେ ନିଜ ମନକୁ ନିୟୋଜିତ କରେ ତେବେ ନିଶ୍ଚିତ ଭାବରେ ସେ ଦୂରଦର୍ଶନର ସୁପ୍ରଭାବ ବଦଳରେ ତାର କୁପ୍ରଭାବର ଶିକାର ହୋଇଥାଏ। ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଲୁଟ୍ ମାର୍ ହାଣ୍ଡ କାଟର ଦୃଶ୍ୟ ଦେଖିବାରେ ନିଜକୁ ଲିପ୍ତ ରଖିଥାଏ ତେବେ ସ୍ୱାଭାବିକ ଭାବରେ ସେ ଭୟ ଏବଂ ଆଶଙ୍କାର ଜୀବନ ଯାପନ କରିଥାଏ। ଭିନ୍ନ ଭିନ୍ନ ଚିତ୍ର ମନୁଷ୍ୟର ମନରେ ଭିନ୍ନ ଭିନ୍ନ ଭାବ ଜାତ କରିଥାଏ। ସେଇଥିପାଇଁ କୁହାଯାଏ ଏଭ୍ରି ପିକ୍ଚର ହ୍ୟାଜ୍ ଅ ବ୍ୟାକ୍ଗ୍ରାଉଣ୍ଡ, ପ୍ରତ୍ୟେକ ଛବିର କୌଣସି ନା କୌଣସି ପୃଷ୍ଠଭୂମି ଥାଏ। ଜଣେ ସ୍ଥୂଳତଃ ଦେଖିବାକୁ ସୁନ୍ଦର ହୋଇପାରନ୍ତି, କିନ୍ତୁ ସେ ଯଦି ଚରିତ୍ରହୀନ ତେବେ କଦାପି ଲୋକପ୍ରିୟ ଏବଂ ପ୍ରଭୁପ୍ରିୟ ହୋଇପାରିବେ ନାହିଁ। ଅପରପକ୍ଷରେ ଜଣଙ୍କର ବାହ୍ୟ ସୌନ୍ଦର୍ଯ୍ୟ ଆକର୍ଷକ ନ ହେଲେ ମଧ୍ୟ ସେ ଯଦି ଚରିତ୍ରବାନ ଦୈବୀ ଗୁଣ ସମ୍ପନ୍ନ ତେବେ ନିଶ୍ଚିତ ଭାବରେ ସେ ଲୋକପ୍ରିୟ ଏବଂ ପ୍ରଭୁପ୍ରିୟ ହୋଇଥାନ୍ତି। ବାସ୍ତବରେ ଚରିତ୍ରକୁ ନେଇ ଚିତ୍ରର ମୂଲ୍ୟାଙ୍କନ ହୋଇଥାଏ। ଏହି ଉକ୍ତିକୁ ଆମେ ଏକ କାହାଣୀ ଦ୍ୱାରା ସ୍ପଷ୍ଟ ବୁଝିପାରିବା। ଥରେ ଜଣେ ବିକ୍ରେତା ତିନୋଟି କଣ୍ଢେଇ ବିକ୍ରି ଉଦ୍ଦେଶ୍ୟରେ ନେଇ ଯାଉଥିଲେ। ତିନୋଟି ଯାକ କଣ୍ଢେଇ ଦେଖିବାକୁ ଏକାଭଳି ଥିଲେ, କିନ୍ତୁ ତିନୋଟି ଯାକର ଦାମ ଅଲଗା ଅଲଗା ଥିଲା। ଗ୍ରାହକ ଆଗ୍ରହ ପ୍ରକାଶ କଲେ କାରଣ ଜାଣିବା ପାଇଁ ବିକ୍ରେତା ଜଣକ ଉତ୍ତରରେ ପ୍ରଥମ କଣ୍ଢେଇର କାନରେ ଗୋଟିଏ ତାର ପଶାଇଲେ ତ ତାହା ତାର ପାଟି ଦେଇ ବାହାରିଲା ଏବଂ ସେ କଣ୍ଢେଇର ଦାମ ଲେଖା ଥିଲା 50 ଟଙ୍କା। ସେ ଦ୍ୱିତୀୟ କଣ୍ଢେଇର କାନରେ ତାର ପଶାଇଲେ ତ ତାହା ତାର ଦ୍ୱିତୀୟ କାନ ଦେଇ ବାହାରିଲା ଏବଂ ସେ କଣ୍ଢେଇର ଦାମ ଲେଖା ଥିଲା 5000 ଟଙ୍କା। ତୃତୀୟ କଣ୍ଢେଇର କାନରେ ତାର ପଶାଇଲେ ତ ତା ଆଉ ବାହାରିଲା ନାହିଁ ଏବଂ ସେ କଣ୍ଢେଇର ଦାମ ଲେଖା ଥିଲା 5 ଲକ୍ଷ ଟଙ୍କା। ବିକ୍ରେତା ଜଣକ ବୁଝାଇ ଦେଇ କହିଲେ, ପ୍ରଥମ କଣ୍ଢେଇ ଯାହା ଶୁଣିଲା ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପାଟି ଦେଇ ବାହାରିଲା, ଦ୍ୱିତୀୟ କଣ୍ଢେଇ ଯାହା ଶୁଣିଲା ତାର ଅନ୍ୟ କାନ ଦେଇ ବାହାରିଗଲା, କିନ୍ତୁ ତୃତୀୟ କଣ୍ଢେଇ ଯାହା ବି ଶୁଣିଲା ତାହାର କୌଣସି ପ୍ରଭାବ ତାର ମାନସ ପଟଳରେ ପଡ଼ିଲା ନାହିଁ। ଅର୍ଥାତ୍ ସ୍ଥିତି ତାର ଅଚଳ, ଯେଉଁଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ବି କୁହାଯାଇଛି କି ନିନ୍ଦା ସ୍ତୁତି ମାନ ଅପମାନ ଦୁଃଖ ଏବଂ ସୁଖରେ ଯିଏ ସମଭାବ ପ୍ରଦର୍ଶନ କରିଥାଏ ସମାନ ରହିଥାଏ ସେ ସ୍ଥିତପ୍ରଜ୍ଞ ଏବଂ ସେହି ବାସ୍ତବରେ ଚରିତ୍ରବାନ। ତେଣୁ କଣ୍ଢେଇ ତିନୋଟି ଦେଖିବାକୁ ଏକା ସଦୃଶ ହେଲେ ହେଁ ତିନୋଟି ଯାକର ଦାମ ଚରିତ୍ରକୁ ନେଇ ଅଲଗା ଅଲଗା ହୋଇଥିଲା। ଯାହାର ଚରିତ୍ର ଯେତିକି ଉନ୍ନତ ଏବଂ ସୁନ୍ଦର ତାଙ୍କ ଚିତ୍ର ମଧ୍ୟ ସେହିପରି ମୂଲ୍ୟବାନ ପ୍ରଭାବଶାଳୀ ଏବଂ ମହତ୍ୱପୂର୍ଣ୍ଣ ହୋଇଥାଏ। ଏ ଭାରତବର୍ଷରେ ଦିନ ଥିଲା ଯେତେବେଳେ ଲୋକେ ଘରେ ଘରେ ସକାଳେ ସନ୍ଧ୍ୟା ପୂଜାପାଠ କରୁଥିଲେ, ଭାଗବତ ଟୁଙ୍ଗିରେ ଯାଇ ଭଗବତ ଚର୍ଚ୍ଚା କରୁଥିଲେ ଏବଂ ଭଗବାନଙ୍କର ଶ୍ରେଷ୍ଠ ଚରିତ୍ରର ଗାଥା ଗାନ କରୁଥିଲେ। କିନ୍ତୁ ଆଜି ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାର ପ୍ରଭାବରେ ସବୁକିଛି ବଦଳି ଯାଇଛି। ଆଜିକାଲିର ପାଠୁଆ ପିଲା ନିଜର ପାଠପଢ଼ା ଟେବୁଲ ଉପରେ କିମ୍ବା ଘରେ ଦେବୀ ଦେବତାଙ୍କର ଚିତ୍ର ରଖିବା ଜରୁରୀ ମନେ କରୁନାହାନ୍ତି ବା ପସନ୍ଦ କରୁନାହାନ୍ତି। ଅପରପକ୍ଷରେ ସେ ନିଜର ମନପସନ୍ଦ କ୍ରିକେଟ ଷ୍ଟାର ବା ଫିଲ୍ମ ଷ୍ଟାରଙ୍କ ଚିତ୍ର ରଖି ବେଶ୍ ଖୁସି ହୋଇଥାନ୍ତି। ଯାହାର ଯେଉଁ କ୍ଷେତ୍ରରେ ଆଗ୍ରହ ରହିଛି ବା ଯେ କେହି ଯେଉଁ ବୃତ୍ତିଗତ ଲକ୍ଷ୍ୟକୁ ନେଇ ଆଗେଇ ଚାଲିଛନ୍ତି ସେହି କ୍ଷେତ୍ରରେ ଅଗ୍ରଗଣ୍ୟ ବ୍ୟକ୍ତିଙ୍କର ଚିତ୍ରକୁ ରଖିବା ପସନ୍ଦ କରିବା ସ୍ୱାଭାବିକ। କିନ୍ତୁ ଚରିତ୍ର ପାଇଁ କୁହାଯାଇଛି ଇଫ୍ ୱେଲ୍ଥ ଇଜ୍ ଲଷ୍ଟ ନଥିଙ୍ଗ ଇଜ୍ ଲଷ୍ଟ ଇଫ୍ ହେଲ୍ଥ ଇଜ୍ ଲଷ୍ଟ ସମଥିଙ୍ଗ ଇଜ୍ ଲଷ୍ଟ ଇଫ୍ କ୍ୟାରେକ୍ଟର ଇଜ୍ ଲଷ୍ଟ ଏଭ୍ରିଥିଙ୍ଗ ଇଜ୍ ଲଷ୍ଟ କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆଜିର ମାନବ ପାଇଁ ଠିକ୍ ଓଲଟା ହୋଇଯାଇଛି ଇଫ୍ ୱେଲ୍ଥ ଇଜ୍ ଲଷ୍ଟ ଏଭ୍ରିଥିଙ୍ଗ ଇଜ୍ ଲଷ୍ଟ ଧନ ଚାଲିଗଲେ ସେ ଭାବୁଛି ସବୁକିଛି ଚାଲିଗଲା ଏବଂ ମନୁଷ୍ୟର ମନୋଭାବ ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ମନୋବିକାରର ପ୍ରଭାବରେ ଆସିଯାଇଛି ସେଇଥିପାଇଁ ସେ ନିଜର ମନୋଭାବକୁ ନେଇ ଭାରତମାତାର ନଗ୍ନ ଚିତ୍ର ଏବଂ ଦେବାଦେବୀଙ୍କର ଅଭୂତପୂର୍ବ ମୂର୍ତ୍ତି ନିର୍ମାଣ କରୁଛି ତେବେ ଜାଣିବାକୁ ହେବ ଏ ପ୍ରକାରର ଚାରିତ୍ରିକ ଅବନତିର କାରଣ କ'ଣ ବାସ୍ତବରେ ଆମେ ଏହି ଯେଉଁ ସ୍ଥୂଳ ଶରୀରକୁ ଏ ଚର୍ମ ଚକ୍ଷୁରେ ଦେଖୁଛେ ଆମେ ତାହା ନୁହେଁ ଏ ଚିତ୍ର ଭିତରେ ଲୁଚି ରହିଥିବା ଆମେ ଏକ ଚୈତନ୍ୟ ସତ୍ତା ଆତ୍ମା କିନ୍ତୁ ଆମେ ଆମର ବାସ୍ତବିକତାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଇଛେ ଏବଂ ଚିତ୍ରକୁ ଦେଖିବାରେ ଅଭ୍ୟସ୍ତ ହୋଇଯାଇଛେ ଚିତ୍ରକୁ ଦେଖିବାରେ ଅଭ୍ୟସ୍ତ ହେବା ଦ୍ୱାରା ଆମର ମନ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ଅହଙ୍କାର ଘୃଣା ଈର୍ଷା ଦ୍ୱେଷ ରୂପୀ ମନୋବିକାରରେ ଗ୍ରସିତ ହୋଇଯାଇଛି ଚିତ୍ରକୁ ଦେଖିବା ଦ୍ୱାରା ମନରେ କି ପ୍ରଭାବ ପଡ଼ିଥାଏ ଏବଂ କିପରି ପ୍ରତିକ୍ରିୟା ଆମେ ପ୍ରଦର୍ଶନ କରିଥାଉ ତାହା ଏକ ଶାସ୍ତ୍ର ବର୍ଣ୍ଣିତ ଘଟଣା ଦ୍ୱାରା ବର୍ଣ୍ଣନା କରିବା ସମୀଚୀନ ହେବ ଏକଦା ରାଜା ଜନକ ବହୁ ଋଷି ମୁନି ଗଣ୍ୟମାନ୍ୟ ସାଧୁଜନଙ୍କୁ ନିଜ ସଭାକୁ ଆତ୍ମଜ୍ଞାନ ଦେବା ଉଦ୍ଦେଶ୍ୟରେ ନିମନ୍ତ୍ରଣ ଦେଇଥିଲେ ରାଜାଙ୍କର ନିମନ୍ତ୍ରଣକୁ ସ୍ୱୀକାର କରି ଅଷ୍ଟବକ୍ର ଋଷି ମଧ୍ୟ ରାଜସଭାରେ ଯାଇ ପହଞ୍ଚିଲେ ଯେତେବେଳେ ଅଷ୍ଟବକ୍ର ଋଷି ସଭାରେ ପ୍ରବେଶ କଲେ ସେତେବେଳେ ସଭାରେ ଉପସ୍ଥିତ ସମସ୍ତ ଗୁଣିଜନ ହସି ଉଠିଥିଲେ ଅଷ୍ଟବକ୍ର ଆତ୍ମଜ୍ଞାନ ପ୍ରଦାନ ପୂର୍ବକ କହିଥିଲେ ହେ ରାଜନ୍ ଆପଣଙ୍କ ସଭାରେ ମୋତେ କେହି ଗୁଣିଜନ ବା ସାଧୁଜନ ମନେ ହେଉନାହାନ୍ତି ଆପଣଙ୍କ ସଭାରେ ଉପସ୍ଥିତ ସମସ୍ତେ ମୋଚି ନହେଲେ କେହି ଏ ଚମଡ଼ାକୁ ଦେଖି ଏ ପ୍ରକାର ହସିନଥାନ୍ତେ ନିଜେ ରାଜା ଜନକ ମଧ୍ୟ ଉପଲବ୍ଧି କରିଥିଲେ କି ଯଦି ସଭାରେ କେହି ଆତ୍ମଜ୍ଞାନୀ ଉପସ୍ଥିତ ତେବେ ସେ ହେଉଛନ୍ତି ଅଷ୍ଟବକ୍ର ଋଷି କହିବାର ତାତ୍ପର୍ଯ୍ୟ ଚିତ୍ରକୁ ଦେଖିବାର ଅଭ୍ୟାସ ଆମକୁ ବାସ୍ତବିକଠାରୁ ଯଥେଷ୍ଟ ଦୂରେଇ ନେଇଛି ମନବୋଧ ଚୌତିଶାରେ ଜୀବନର ବାସ୍ତବିକତା ବିଷୟରେ ଏକ ସୁନ୍ଦର ଉକ୍ତି ରହିଛି ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତର ଦେଖ କିନାର ଖାର ଚର୍ମ ବେଢ଼ିଛି ସିନା ଚୌରାଶିକୁ ଚିତ୍ର ତୁ ଦିଅତୁ ନୀଳଗିରିବାସୀଙ୍କୁ କହିବାର ତାତ୍ପର୍ଯ୍ୟ ଏ ବାହ୍ୟ ସୌନ୍ଦର୍ଯ୍ୟ ସବୁକିଛି ନୁହେଁ କିନ୍ତୁ ଏ ବାହ୍ୟ ସୌନ୍ଦର୍ଯ୍ୟ ଭିତରେ ଲୁଚି ରହିଥିବା ଆନ୍ତରିକ ସୌନ୍ଦର୍ଯ୍ୟ ହିଁ ବାସ୍ତବରେ ମନ ଏବଂ ହୃଦୟକୁ ସ୍ପର୍ଶ କରିଥାଏ ପ୍ରକୃତ ସୌନ୍ଦର୍ଯ୍ୟ ବିଭିନ୍ନ ପ୍ରକାରର ବାହ୍ୟ ସାଜସଜ୍ଜା ଦ୍ୱାରା ଯେ ହୁଏ ତା ନୁହେଁ ମନୁଷ୍ୟର ଓଠର ସୌନ୍ଦର୍ଯ୍ୟ ସ୍ମିତ ହାସ୍ୟରେ ରହିଛି ଚେହେରାର ସୌନ୍ଦର୍ଯ୍ୟ ହସରେ ରହିଛି ମୁଖମଣ୍ଡଳର ସୌନ୍ଦର୍ଯ୍ୟ ସ୍ନେହ ଭାବ ଏବଂ ନମ୍ରତାରେ ରହିଛି ଠିକ୍ ସେହିପରି ମସ୍ତିଷ୍କରେ ଶାନ୍ତି ଜ୍ଞାନ ଓ ଶୀତଳତା ମସ୍ତକ ଏବଂ ବାଳର ସୌନ୍ଦର୍ଯ୍ୟ ହସ୍ତ ଦ୍ୱାରା ଦାନ କରିବା ହସ୍ତ ଦ୍ୱାରା ଅନ୍ୟର ସେବା କରିବା ଏହା ବାହୁର ବାଜୁବନ୍ଧ ଏବଂ ନଖର ନେଲପାଲିସ୍ ସଦୃଶ ତେଣୁ ମଣିଷ ଆଜି ବାହ୍ୟ ସୌନ୍ଦର୍ଯ୍ୟ ପାଇଁ ମନୁଷ୍ୟ ଯେଉଁ ପ୍ରକାର ସହସ୍ରାଧିକ ଟଙ୍କା ଖର୍ଚ୍ଚ କରିଚାଲିଛି ଯଦି ତା ବଦଳରେ ସେ କିଛି ସତ୍ଶିକ୍ଷା ଲାଭ କରି ନିଜ ଆନ୍ତରିକ ଚରିତ୍ରର ବିକାଶର ପ୍ରୟାସରେ ଲାଗିଯାଏ ତେବେ ତାହା ବୁଦ୍ଧିମତାର ପରିଚୟ ହେବ ଚରିତ୍ର ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ କି ଚରିତ୍ରର ଶୁଦ୍ଧି ହିଁ ଶିକ୍ଷାର ଧ୍ୟେୟ ହେବା ଉଚିତ କିନ୍ତୁ ଆଜି ଚରିତ୍ରର ବିକାଶ କ୍ଷେତ୍ରରେ ସେ ପ୍ରୟାସ କରାଯାଉ ନାହିଁ କିନ୍ତୁ ଚରିତ୍ରର ବିକାଶ ନିମିତ୍ତ ଏକ ଶ୍ରେଷ୍ଠ ମାଧ୍ୟମ ହେଉଛି ଆତ୍ମଜ୍ଞାନ ଏବଂ ନିଜର ସ୍ମୃତି ସଦାସର୍ବଦା ପିତା ପରମାତ୍ମାଙ୍କ ନିକଟରେ ରଖିବା। କାରଣ ଚରିତ୍ର ଶବ୍ଦର ଅର୍ଥ ହେଉଛି ଚର ଯୁକ୍ତ ଇତର, ଅର୍ଥାତ୍ ଆଚରଣରେ ଇତର ସଦୃଶ ସୁଗନ୍ଧ ଆସିବା ଦରକାର। ତେଣୁ ନିଜ ଆଚରଣକୁ ସୁଗନ୍ଧିତ କରିବା ପାଇଁ ନିଜ ମନର ସମ୍ପର୍କ ସବୁଠାରୁ ସୁନ୍ଦର, ସବୁଠାରୁ ଗୁଣବାନ ପରମାତ୍ମାଙ୍କ ସହିତ ରହିବା ନିହାତି ଆବଶ୍ୟକ। ପରମାତ୍ମାଙ୍କ ପାଇଁ କୁହାଯାଇଛି, ସେ ସତ୍ୟମ ଶିବମ ଏବଂ ସୁନ୍ଦରମ। ସେ ବାସ୍ତବରେ ସର୍ବଗୁଣ ସର୍ବଶକ୍ତିର ଉତ୍ସ। ପରମାତ୍ମାଙ୍କ ଠାରୁ ବାସ୍ତବିକ ସୌନ୍ଦର୍ଯ୍ୟ, ଦୈବୀ ଗୁଣ ଏବଂ ଦୈବୀ ଶକ୍ତି ପ୍ରାପ୍ତ ହୋଇଥାଏ, ଯାହା କାଳ ରୋଗ ଏବଂ ବାର୍ଦ୍ଧକ୍ୟର ପ୍ରଭାବରେ ପ୍ରଭାବିତ ହୋଇନଥାଏ ବା ନଷ୍ଟ ହୋଇନଥାଏ। ତେଣୁ ଯଦି ଆମର ମନ ଏବଂ ବୁଦ୍ଧିର ଯୋଗ ସର୍ବଶ୍ରେଷ୍ଠ ସର୍ବୋଚ୍ଚ ପରମାତ୍ମାଙ୍କ ସହିତ ଲାଗି ରହେ ଏବଂ ଆମେ ଆମର ଧ୍ୟାନ ଏ ଚିତ୍ରକୁ ନ ଦେଖି ଚିତ୍ର ଭିତରେ ରହିଥିବା ବିଚିତ୍ର ଆତ୍ମା ପ୍ରତି କେନ୍ଦ୍ରିତ କରନ୍ତି ଏବଂ ଆମ ଅନ୍ତରରେ ଲୁଚି ରହିଥିବା ଦୈବୀ ଗୁଣକୁ ବିକାଶ କରନ୍ତି, ପରିପ୍ରକାଶିତ କରନ୍ତି, ତେବେ ନିଶ୍ଚିତ ଭାବରେ ଆମେ ପ୍ରତ୍ୟେକ ଏକ ଉଜ୍ଜଳ ଚରିତ୍ରବାନ ଜୀବନଯାପନ କରିବା ପାଇଁ ସକ୍ଷମ ହୋଇପାରିବା। ଓମ୍ ଶାନ୍ତି।
ଚିରସ୍ଥାୟୀ ସିଏ ପରମ ଆତ୍ମାକୁ ଚିହ୍ନିତ ପାରୁନିଆଜି ମନ୍ଦିରକୁ ଆସି ସୁଖ ଶାନ୍ତି ପାଉନି ସେ ଖୋଜି ଖୋଜି ସ୍ଥାଇ ପରମ ଆତ୍ମାକୁ ଚିହ୍ନିତ ପାରୁନିଆଜି ମନ୍ଦିରକୁ ଆସି ସୁଖ ଶାନ୍ତି ପାଉନି ସେ ଖୋଜି ଖୋଜି ନିଜ ଦୈବରେ ମତୁଆ ନିଜ ଗୌରବରେ ମତୁଆ ହୋଇ ভাবুচি চিত্র বিচিত্রুষি চিত্র বিচিত্র খুশি করুচি তাহার পূজা নিজ চরিত্র সজাড়ি পারুনি নিজ চরিত্র সজাড়ি পারুনি ভবুচি অনেক সজা চিত্র বিচিত্র মনিষ ভুলুচি চিত্র বিচিত্র মনিষ ভুলুচি করুচি তাহার পূজা করুচি তাহার পূজা করুচি তাহার